ଗୀତ ଲେଖିକା ବିନୋଦିନୀ ଦେବୀଙ୍କର ରଚନାର ମୁଁ ଜଣେ ମୁଗ୍ଧ ଶ୍ରୋତା। ମନେ ଅଛି ମଲ୍ଲାଜନ ଚଳଚ୍ଚିତ୍ରର ସେଇ ଅଭୁଲା ଗୀତ, ରକତ ଟଳମଳ ଖଇର ପାଞ୍ଚଫଳ, କହଲ ସାଧବାଣୀ ସେ କେଉଁ ଦେଶଫଳ। ବିନୋଦିନୀ ଦେବୀ, ସେଇ ବିନୋଦିନୀ ଦେବୀଙ୍କର ଆଉ ଗୋଟିଏ ଗୀତ ଚୋରାବାଲି, ଅକ୍ଷୟ ମହାନ୍ତି ତାକୁ କୋରସ୍ କରି ଗାଇଥିଲେ ସଜ ଫୁଲରେ। ଜାଣେ ନା କଟକ ରେଡ଼ିଓରେ ସେ ଗୀତ ଆଉ ଅଛି କି ନା। ସେଥିରେ ଅନୁପ୍ରାଣିତ ହୋଇ କେତେ ବର୍ଷ ପରେ ମୁଁ କ'ଣ ଲେଖିଥିଲି ଶୁଣିବେ।
ବଜାରକୁ ଯାଇ ହଜିଲା ବୟସ ଦଣ୍ଡକେ।